ଲୁକ 17 ଅଧ୍ୟାୟ। ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ,
ନିଶ୍ଚିତ ଭାବରେ ଏଭଳି ଘଟଣା ଘଟିବ, ଯେଉଁ କାରଣରୁ ଲୋକେ ପାପ କରିବେ, ମାତ୍ର ଯେଉଁ ଲୋକ ଦ୍ୱାରା ଏଭଳି ଘଟଣାମାନ ଘଟିବ ସେହି ଲୋକ ପାଇଁ ଏହା ବହୁତ ଖରାପ ହେବ। ଯେଉଁ ଲୋକ ଏଭଳି ଦୁର୍ବଳମାନଙ୍କ ମଧ୍ୟରୁ ଜଣକୁ ହେଲେ ପାପ କରିବା ପାଇଁ ପ୍ରବର୍ତ୍ତାଏ, ତାହା ପାଇଁ ଏହା ବହୁତ ଖରାପ ହେବ। ବେକରେ ପଥର ବାନ୍ଧି ସମୁଦ୍ରରେ ବୁଡ଼ି ମରିବା ତା ପକ୍ଷରେ ଭଲ ହେବ। ତେଣୁ ସାବଧାନ ରୁହ। ଯଦି ତୁମ୍ଭର ଭାଇ ପାପ କରେ, ତେବେ ତାକୁ କୁହ ଯେ ଭୁଲ କରୁଛି। ସେ ଯଦି ଦୁଃଖ ପ୍ରକାଶ କରି ଆଉ ପାପ କରେ ନାହିଁ, ତେବେ ତାକୁ କ୍ଷମା ଦିଅ। ଯଦି ତୁମ୍ଭ ଭାଇ ଦିନ ଭିତରେ ତୁମ୍ଭ ପ୍ରତି 7 ଥର ଅନ୍ୟାୟ କରେ ଓ ପ୍ରତିଥର ଆସି କହେ ଯେ ସେ ଏଥିପାଇଁ ଦୁଃଖିତ, ତେବେ ତାକୁ କ୍ଷମା କରିଦିଅ।
ପ୍ରେରିତମାନେ ପ୍ରଭୁଙ୍କୁ କହିଲେ,
ଆମ୍ଭକୁ ଅଧିକ ବିଶ୍ୱାସ ପ୍ରଦାନ କର।
ପ୍ରଭୁ କହିଲେ,
ଯଦି ତୁମ୍ଭମାନଙ୍କର ବିଶ୍ୱାସ ଗୋଟିଏ ସୋରିଷ ଦାନା ପରିମାଣର ହୋଇଥାଏ, ତେବେ ତୁମ୍ଭେମାନେ ଏହି ତୁତ୍କୋଳି ଗଛକୁ କହିପାରିବ, ନିଜକୁ ଉପାଡ଼ି ନେଇ ସମୁଦ୍ରରେ ରୋପଣ କର, ତେବେ ଗଛଟି ତୁମ୍ଭମାନଙ୍କ କଥା ମାନିବ। ମନେକର ତୁମ୍ଭମାନଙ୍କ ଭିତରୁ ଜଣକର ଚାକରଟିଏ ଅଛି। ସେହି ଚାକର ତୁମ୍ଭ ବିଲରେ କାମ କରିଆସେ। ସେ ତୁମ୍ଭ ବିଲରେ ହଳ କରି ଆସୁଛି କିମ୍ବା ମେଣ୍ଢାଙ୍କ ଯତ୍ନ ନେଇ ଆସେ। ସେ କାମରୁ ଫେରିବା ପରେ ତୁମ୍ଭେ ତାକୁ କ'ଣ କହିବ? ତୁମ୍ଭେ କ'ଣ କହିବ ଯେ ଭିତରକୁ ଆସ ଓ ଖାଇବାକୁ ବସ? ନା, ତୁମ୍ଭେ ତୁମ୍ଭର ଚାକରକୁ କହିବ, ମୋ ପାଇଁ କିଛି ଖାଇବାକୁ ପ୍ରସ୍ତୁତ କର, ମୋ ଖିଆପିଆ ସରିଲେ ତୁମ୍ଭେମାନେ ଖାଇବ ଓ ପିଇବ। ଚାକର ବିଶେଷ ଧନ୍ୟବାଦ ବି ପାଇବା କଥା ନୁହେଁ, କାରଣ ମାଲିକ ଯାହା କରିବାକୁ କହନ୍ତି ସେ କେବଳ ତାହା ହିଁ କରେ। ତୁମ୍ଭମାନଙ୍କ କ୍ଷେତ୍ରରେ ସେହି ଏକା କଥା ହେବ। ତୁମ୍ଭମାନଙ୍କୁ ଦିଆଯାଇଥିବା କାମତକ କରିଦେବା ପରେ ତୁମ୍ଭମାନଙ୍କର କହିବା ଉଚିତ ଯେ ଆମ୍ଭେମାନେ କୌଣସି ବିଶେଷ ଧନ୍ୟବାଦ ପାଇବାକୁ ଯୋଗ୍ୟ ନୁହୁଁ, କାରଣ ଆମ୍ଭେ ଅଯୋଗ୍ୟ ଚାକର ଓ ଆମ୍ଭର ଯାହା କରିବା ଉଚିତ ଆମ୍ଭେ କେବଳ ତାହା ହିଁ କରିଛୁ।
ଯୀଶୁ ଜେରୁସାଲାମ ଯାତ୍ରା କରୁଥିଲେ। ସେ ଗାଲିଲିରୁ ସମୀରଣକୁ ଗଲେ। ସେ ଗୋଟିଏ ଛୋଟ ନଗରକୁ ଆସିଲେ। ସେଠାରେ ତାହାଙ୍କୁ 10 ଜଣ ଲୋକ ଭେଟିଲେ। ସେହି ସମସ୍ତଙ୍କର କୁଷ୍ଠରୋଗ ହୋଇଥିବାରୁ ସେମାନେ କେହି ଯୀଶୁଙ୍କର ଅତି ପାଖକୁ ଆସିପାରିଲେ ନାହିଁ, କିନ୍ତୁ ସେମାନେ ଯୀଶୁଙ୍କୁ ପାଟି କରି ଡାକିଲେ,
ହେ ପ୍ରଭୁ ଯୀଶୁ, ଦୟାକରି ଆମ୍ଭକୁ ସାହାଯ୍ୟ କର।
ଯୀଶୁ ଲୋକମାନଙ୍କୁ ଦେଖି କହିଲେ,
ତୁମ୍ଭେମାନେ ଯାଇ ନିଜ ଦେହକୁ ଯାଜକମାନଙ୍କୁ ଦେଖାଅ।
ସେହି 10 ଜଣ ଲୋକ ଯାଜକଙ୍କ ପାଖକୁ ଗଲାବେଳେ ସୁସ୍ଥ ହୋଇଗଲେ। ଜଣେ ଲୋକ ନିଜକୁ ସୁସ୍ଥ ହୋଇଯାଇଥିବାର ଦେଖି ଯୀଶୁଙ୍କ ପାଖକୁ ଫେରି ଆସିଲା। ସେ ବଡ଼ ପାଟି କରି ନଈ ପଡ଼ି ପ୍ରଣାମ କଲା ଓ ତାହାଙ୍କୁ ଧନ୍ୟବାଦ ଦେଲା। ସେ ଯୀଶୁଙ୍କ ପାଦ ତଳେ ନଈ ପଡ଼ି ପ୍ରଣାମ କଲା ଓ ତାହାଙ୍କୁ ଧନ୍ୟବାଦ ଦେଲା। ଏହି ଲୋକଟି ସମୀରଣର ଅଧିବାସୀ ଥିଲା, ସେ ଜିହୁଦୀ ନଥିଲା। ଯୀଶୁ ଉତ୍ତର ଦେଲେ,
10 ଜଣ ଲୋକ ସୁସ୍ଥ ହେଲେ, ତେବେ ଅନ୍ୟ 9 ଜଣ କାହାନ୍ତି? ସୁସ୍ଥ ହୋଇସାରିବା ପରେ ପୁଣି ଫେରିଆସି ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ପାଇଁ କ'ଣ ଏହି ସମୀରଣୀୟ ଜଣକ କେବଳ ଥିଲା?
ତାପରେ ଯୀଶୁ ତାହାକୁ କହିଲେ,
ଠିଆ ହୁଅ, ତୁମ୍ଭେ ଏବେ ଯାଅ, ତୁମ୍ଭର ବିଶ୍ୱାସ କରିଥିବା ହେତୁ ତୁମ୍ଭେ ଭଲ ହୋଇଗଲ।
କେତେକ ଫାରୁସୀ ଯୀଶୁଙ୍କୁ ପଚାରିଲେ,
ପରମେଶ୍ୱରଙ୍କ ରାଜ୍ୟ କେବେ ଆସିବ?
ଯୀଶୁ ଉତ୍ତର ଦେଲେ,
ପରମେଶ୍ୱରଙ୍କ ରାଜ୍ୟ ଆସୁଛି, କିନ୍ତୁ ଯେଉଁଭଳି ଭାବରେ ଆସିବ ତାହାକୁ ତୁମ୍ଭେମାନେ ଆଖିରେ ଦେଖିପାରିବ ନାହିଁ। ଲୋକମାନେ କହିବେ ନାହିଁ ଯେ, ହେଇ ଦେଖ, ପରମେଶ୍ୱରଙ୍କ ରାଜ୍ୟ ଏଠାରେ ଅଛି କିମ୍ବା ସେଠାରେ ଅଛି। ନା, ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିଜ ଭିତରେ ଅଛି।
ତାପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ,
ଦିନ ଆସିବ ଯେତେବେଳେ ତୁମ୍ଭେମାନେ ମନୁଷ୍ୟ ପୁତ୍ରଙ୍କ ଦିନଗୁଡ଼ିକ ମାନଙ୍କ ଭିତରୁ ଦିନଟିଏ ଦେଖିବାକୁ ବହୁତ ଇଚ୍ଛା କରିବ, କିନ୍ତୁ ତୁମ୍ଭେମାନେ ତାହା ଦେଖିପାରିବ ନାହିଁ। ଲୋକମାନେ ତୁମ୍ଭମାନଙ୍କୁ କହିବେ, ଦେଖ ତାହା ସେଠାରେ, ଦେଖ ତାହା ଏଠାରେ, କିନ୍ତୁ ତୁମ୍ଭେମାନେ ଯେଉଁଠି ଅଛ ସେଇଠାରେ ରୁହ, ବାହାରକୁ ଯାଇ ଖୋଜ ନାହିଁ। ମନୁଷ୍ୟ ପୁତ୍ରଙ୍କର ଫେରିଆସିବା ସମୟ ତୁମ୍ଭେମାନେ ଜାଣିପାରିବ। ଯେଉଁଦିନ ସେ ଫେରିଆସିବେ, ସେ ଆକାଶରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତର ପର୍ଯ୍ୟନ୍ତ ଉଜ୍ଜ୍ୱଳ ବିଜୁଳି ଝଲକିଲା ଭଳି ଦେଖାଯିବେ। କିନ୍ତୁ ମନୁଷ୍ୟ ପୁତ୍ର ପ୍ରଥମେ ଅନେକ ଯନ୍ତ୍ରଣା ଭୋଗ କରିବେ ଏବଂ ବର୍ତ୍ତମାନର ଲୋକମାନଙ୍କ ଦ୍ୱାରା ହତ ହେବେ। ନୋହ ବାସ କରୁଥିବା ସମୟରେ ଯାହା ଘଟିଥିଲା ମନୁଷ୍ୟ ପୁତ୍ର ଫେରିଆସିବା ସମୟରେ ସେହି ଏକା କଥା ଘଟିବ। ନୋହଙ୍କ ସମୟରେ ଏପରିକି ନୋହ ଜାହାଜରେ ବସିବା ସମୟ ପର୍ଯ୍ୟନ୍ତ ଲୋକମାନେ ଖିଆପିଆ କରୁଥିଲେ ଓ ବିବାହ କରୁଥିଲେ। ତାପରେ ବନ୍ୟା ମାଡ଼ି ଆସିଲା ଓ ସେ ସମସ୍ତଙ୍କୁ ମାରିଦେଲା। ପରମେଶ୍ୱର ଲୋଟଙ୍କ ସମୟରେ ସଦମ ନଗର ଧ୍ୱଂସ କଲାବେଳେ ଯାହା ଘଟିଥିଲା ଏବେ ମଧ୍ୟ ସେହି କଥା ଘଟିବ। ସେହି ଲୋକମାନେ ସେତେବେଳେ ଖିଆପିଆ କିଣାବିକା କରୁଥିଲେ, ଗଛ ଲଗାଉଥିଲେ ଓ ନିଜ ପାଇଁ ଘର ତୋଳୁଥିଲେ। ଲୋଟ ନଗର ଛାଡ଼ି ଚାଲିଯିବା ସମୟ ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ଏସବୁ କାମ କରୁଥିଲେ। ତାପରେ ସେଠାରେ ଆକାଶରୁ ଅଗ୍ନି ଓ ଗନ୍ଧକ ବର୍ଷା ହେଲା ଓ ତାହା ସମସ୍ତଙ୍କୁ ମାରିଦେଲା। ଯେତେବେଳେ ମନୁଷ୍ୟ ପୁତ୍ର ଫେରିଆସିବେ ସେତେବେଳେ ଠିକ୍ ସେହିଭଳି ଘଟଣା ଘଟିବ। ସେଦିନ ଯଦି କୌଣସି ଲୋକ ତାର ଘରର ଛାତ ଉପରେ ଥିବ, ଭିତରକୁ ଯାଇ ଜିନିଷପତ୍ର ଆଣିବାକୁ ତାକୁ ସମୟ ହେବ ନାହିଁ। ଯଦି କୌଣସି ଲୋକ ବିଲରେ ଥିବ ତେବେ ସେ ଘରକୁ ଫେରିପାରିବ ନାହିଁ। ଲୋଟଙ୍କ ସ୍ତ୍ରୀଙ୍କର କ'ଣ ହୋଇଥିଲା ମନେ ପକାଅ। ଯେଉଁ ଲୋକ ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିବ ସେ ତାହା ହରେଇ ବସିବ, କିନ୍ତୁ ଯେଉଁ ଲୋକ ତା ଜୀବନ ପରିତ୍ୟାଗ କରିବ ସେ ତାହା ରକ୍ଷା କରିବ। ମୁଁ ଫେରିଆସିବା ସମୟରେ ଗୋଟିଏ କୋଠରୀରେ ହୁଏତ ସେହି ରାତିରେ ଦୁଇ ଜଣ ଲୋକ ଶୋଇଥାଇ ପାରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣକୁ ନିଆ ହେବ ଓ ଅନ୍ୟ ଜଣକୁ ଛାଡ଼ି ଦିଆଯିବ। ହୁଏତ ଦୁଇ ଜଣ ସ୍ତ୍ରୀ ଲୋକ ଏକତ୍ର ଚକିରେ ଶସ୍ୟ ଦାନା ପେଶୁଥାଇ ପାରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣକୁ ନେଇ ନିଆଯିବ ଓ ଅନ୍ୟ ଜଣକୁ ଛାଡ଼ି ଦିଆଯିବ।
ଶିଷ୍ୟମାନେ ଯୀଶୁଙ୍କୁ ପଚାରିଲେ, ଏ ଘଟଣା କେଉଁଠାରେ ଘଟିବ ପ୍ରଭୁ? ଯୀଶୁ ଉତ୍ତର ଦେଲେ,
ଶାଗୁଣମାନେ ଉଡ଼ିବା ଦ୍ୱାରା ଲୋକମାନେ ଜାଣିପାରନ୍ତି କୌଣସି ଏକ ଶବ ପଡ଼ିଛି।